आकाशवाणी। संवाद पढ़ुछंती सुचिस्मिता साहू। मुख्य संवाद, भुवनेश्वरठारे चालीथिबा सर्वभारतीय पुलिस महानिर्देशकंक सम्मेलनरे आज द्वितीय दिन पई जोगदेले प्रधानमंत्री। महाराष्ट्रर नवनिर्वाचित महायुति मेंट सरकारंक आसंता 5 तारिखरे शपथ ग्रहण। बाध्यतामूलक धर्म परिवर्तन रोकिबा पई प्रस्तुत चिठा प्रस्तावकु राजस्थान मंत्रिमंडलर मंजूरी प्रदान। सामुद्रिक झड़ पेंजलर स्थलभाग स्पर्श प्रक्रिया एबे मध्य जारी। एवं सैयद मोदी आंतर्जातिक बैडमिंटन टूर्नामेंट रे मिलित वर्गरे भारतीय जोड़ी परास्त। प्रधानमंत्री नरेंद्र मोदी आज द्वितीय दिन पई भुवनेश्वर ठारे चालीथिबा सर्वभारतीय पुलिस महानिर्देशकंक सम्मेलनी रे जोग देइछंती। शुक्रवार ठारु आरंभ होइथिबा एही तीन दिनिया सम्मेलनी आज उद्यापित हेबो। स्वराष्ट्र मंत्री अमित शाह, जातीय सुरक्षा परामर्शदाता अजित डोभाल, स्वराष्ट्र सचिव गोविंद मोहन प्रमुख एही सम्मेलनीरे जोग देइछंती। पुलिसर विभिन्न परिचालनागत एवं भित्तिभूमि सम्बन्धीय आह्वानगुडिक उपरे आलोचना हेबार कार्यसूची रहिछि। आभ्यंतरण निरापत्ता, नुआ अपराधिक आईन, उपकूल सुरक्षा, साइबर अपराध, माओवादी कार्यकलाप, कृत्रिम बुद्धिमत्ता एवं ड्रोन उपयोग भली विभिन्न प्रसंग उपरे सम्मेलनीरे विचार आलोचना चलीछि। समस्त राज्य एवं केन्द्रशासित अंचलर पुलिस महानिर्देशक तथा सुरक्षा एजेन्सीर मुख्यमाने एही सम्मेलनीरे जोग देइछंती। ओडिशाकु तीनदिनिया गस्त शेष करी प्रधानमंत्री श्री मोदी आज संध्यारे दिल्ली प्रत्यावर्तन करिवार कार्यसूची रहिछि। राष्ट्रपति द्रौपदी मुर्मू, उपराष्ट्रपति जगदीप धनखड़, प्रधानमंत्री नरेंद्र मोदी एवं स्वराष्ट्र मंत्री अमित शाह नागालैंड स्थापना दिवस अवसर में राज्यवासींकु शुभेच्छा जणाइछन्ति। राष्ट्रपति मुर्मू सामाजिक गणमाध्यम एक बार्तारे कहिछन्ति, उद्भिद एवं जीवजन्तुंक समृद्ध ऐतिह्य सम्पन्न सुंदर नागालैंड साहसर भूमि अटे। नागालैंडर विभिन्न क्षेत्र में विकासक राष्ट्रपति उच्च प्रशंसा करने शांतिपूर्ण समृद्ध तथा प्रगतिशील भविष्यपी राज्यवासींकु शुभेच्छा जणाइछन्ति। उपराष्ट्रपति जगदीप धनखड़ नागालैंडर प्राकृतिक सौंदर्य, संस्कृति एवं प्रकृति सह गभीर संजोग वास्तव में मनमुग्धकर बोली कहिछन्ति। से कहिछन्ति नागालैंड भारतर एक सांस्कृतिक तथा परिवेश भंडार भाव आगक बढ़ी चलिछि। एही अवसर में श्री धनखड़ राज्यर विकास और समृद्धि कामना करिछन्ति। प्रधानमंत्री नरेन्द्र मोदी कहिछन्ति नागालैंड निजर समृद्ध संस्कृति एवं राज्यवासींक आंतरिकता पई प्रशंसित। प्रधानमंत्री आहुरी मध्य कहिछन्ति नागा संस्कृति निजर विविधता पई जणाशुणा। श्री मोदी आगामी दिन में राज्यर निरंतर अग्रगति कामना करिछन्ति। स्वराष्ट्रमंत्री अमित शाह सामाजिक गणमाध्यम एक बार्तारे गौरवशाली संस्कृति एवं ऐतिह्य समृद्ध नागालैंड भारतर सांस्कृतिक वैभवर एक उज्जवल उदाहरण। श्री शाह राज्यर समृद्धि पई कामना करिछन्ति। सूचनाजोग्य नागालैंड आज तार 62तम प्रतिष्ठा दिवस पालन करुछि। 1963 मसीहा आजिर दिन रे नागालैंड भारतर 16तम राज्य रे परिणत होइथिला। एही अवसर रे समग्र राज्य रे विभिन्न कार्यक्रम रो आयोजन करा जायछि। महाराष्ट्रर नवनिर्वाचित महायुति मेंट आसंता 5 तारिखरे शपथ ग्रहण करिवो। बीजेपी महाराष्ट्र राज्य शाखा सभापति चंद्रशेखर बावनकुले सामाजिक गणमाध्यम रे एही सूचना दे कहिछन्ति आजाद मैदान रे अपराह्न 5टा रे स्वतंत्र समारोह अनुष्ठित हेबो। प्रधानमंत्री नरेन्द्र मोदी एथिरे जोगदेबार कार्यसूची रहिछि। सूचनाजोग्य बीजेपी एकनाथ सिंधेंक नेतृत्वाधीन शिवसेना एवं अजित पवारंक एनसीपीकु नेइ गठित महायुति मेंट 288 आसनरु 230 आसनरे विजयी होइ संख्यागरिष्ठता हासिल करिछि। बीजेपी 132 आसन सह निर्वाचन में एकक बृहत्तम दल होईछि। एकनाथ सिंधेंक नेतृत्वाधीन शिवसेना 57टी एवं अजित पवारंक नेतृत्वाधीन एनसीपी 41टी आसन हासिल करिछि। प्रधानमंत्री नरेन्द्र मोदी आज सीमा सुरक्षा बाहिनी प्रतिष्ठा दिवस अवसर में शुभेच्छा जणाइछन्ति। सामाजिक गणमाध्यम पोस्टरे प्रधानमंत्री कहिछन्ति बीएसएफ प्रतिरक्षा क्षेत्र में गुरुत्वपूर्ण अवदान प्रदान करुछि। साहस समर्पण एवं असाधारण सेवाकु बीएसएफ प्रतिफलित करुछि बोली प्रधानमंत्री कहिछन्ति। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜସ୍ଥାନ ମନ୍ତ୍ରିମଣ୍ଡଳ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ଅଣାଯାଇଥିବା ଚିଠା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ରାଜସ୍ଥାନ ବେଆଇନ ଧର୍ମ ପରିବର୍ତ୍ତନ ନିରୋଧ ବିଲ୍ 2024 ଆଗାମୀ ବିଧାନସଭା ଅଧିବେଶନରେ ଆଗତ କରାଯିବ। ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଜଗରାମ ପଟେଲ ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତି 60 ଦିନ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ବାଧ୍ୟତାମୂଳକ କିମ୍ବା କୌଣସି ପ୍ରଲୋଭନଯୁକ୍ତ ଧର୍ମ ପରିବର୍ତ୍ତନ ପରିସ୍ଥିତି ନଥିଲେ ଆବେଦନକାରୀଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଯିବ। ଏହା ଆଇନରେ ପରିଣତ ହେଲେ ଧର୍ମ ପରିବର୍ତ୍ତନ ନେଇ ହେଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟ କ୍ୟାବିନେଟ୍ ଶିଳ୍ପ ଏବଂ ଆର୍ଥିକ ବିକାଶ ଲକ୍ଷ୍ୟରେ କେତେକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ସାମୁଦ୍ରିକ ଝଡ଼ ପେଞ୍ଜାଲର ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ତାମିଲନାଡୁ ପାଣିପାଗ ବିଭାଗର ଆଞ୍ଚଳିକ ମୁଖ୍ୟ ଡକ୍ଟର ଏସ୍ ବାଲାଚନ୍ଦ୍ରନ୍ କହିଛନ୍ତି, ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ଝଡ଼ କ୍ରମଶଃ ଦୁର୍ବଳ ହେବ, ତେବେ ଏଥିପାଇଁ ଆହୁରି 6 ଘଣ୍ଟା ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ଚେନ୍ନାଇ ଏବଂ ଆଖପାଖ ଅଞ୍ଚଳରେ ପାଣିପାଗ ସ୍ଥିତି ପୂର୍ବପରି ବଳବତ୍ତର ରହିବ। ମାମଲାପୁରମ୍, ଚେନ୍ନାଇ, କାଞ୍ଚିପୁରମ୍, ତିରୁଭାଲ୍ଲୁର, ଚେଙ୍ଗଲପେଟ୍, ରାନୀପେଟ୍, ଭିଲୁପୁରମ୍, କୁଡାଲୁର୍ ଓ ପୁଡୁଚେରୀରେ ବର୍ଷା ପରିସ୍ଥିତି ପୂର୍ବପରି ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। ପୁଡୁଚେରୀରେ ଚେନ୍ନାଇ ଗାରିସନ୍ ବାଟାଲିୟନ୍ର ଯବାନମାନେ ସାମୁଦ୍ରିକ ଝଡ଼ ପେଞ୍ଜାଲ ପ୍ରଭାବିତ ଅଞ୍ଚଳରେ ଅଟକି ରହିଥିବା 100ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଜିଲ୍ଲା ପ୍ରଶାସନ ଦ୍ୱାରା ସେନାର ସହାୟତା ପାଇଁ ଅନୁରୋଧ ପରେ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ ଏଚ୍ଏଡିଆର୍ର ଏକ ଦଳ ପୁଡୁଚେରୀରେ ପହଞ୍ଚ କ୍ରିଷ୍ଣାନଗର ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ କେତେକ ସ୍ଥାନରେ ଜଳସ୍ତର 5 ଫୁଟରୁ ଅଧିକ ରହିଥିବା ଯୋଗୁଁ 500ରୁ ଅଧିକ ଘର ଜଳମଗ୍ନ ହୋଇଥିଲା। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଆଜି ସକାଳେ ପୁଲିସ୍ ସହ ଗୁଳି ବିନିମୟରେ 7 ଜଣ ବାମପନ୍ଥୀ ଉଗ୍ରବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ବିଜାପୁର ରାଜ୍ୟ କମିଟି ସମ୍ପାଦକ ଭଡ୍ରୁ ଓରଫ ପାପାନ୍ନା ଏବଂ ଅନ୍ୟ 2 ରାଜ୍ୟ କମିଟି ସଦସ୍ୟ ଅନ୍ତର୍ଭୁକ୍ତ। ଉଗ୍ରବାଦୀଙ୍କ ଦ୍ୱାରା 2 ଜଣ ଆଦିବାସୀଙ୍କୁ ହତ୍ୟା କରିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା। ଏଟୁରାନାଙ୍ଗରମ୍ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ବାମପନ୍ଥୀ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ୍ ସେଠାରୁ 2 AK-47 ବନ୍ଧୁକ ଜବତ କରିଛି। ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ ଏଫ୍ବିଆଇର ନେତୃତ୍ୱ ପାଇଁ ଭାରତ ଆମେରିକୀୟ କାସ୍ ପଟେଲଙ୍କୁ ମନୋନୀତ କରାଯାଇଛି। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାରେ ଶ୍ରୀ ପଟେଲ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଆମେରିକୀୟ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି, କାସ୍ ପଟେଲ ଜଣେ ମେଧାବୀ ଓକିଲ, ଅନୁସନ୍ଧାନକାରୀ ଏବଂ ଦୁର୍ନୀତିର ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଚାଲିଥିବା ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ 2024 ମିଳିତ ବର୍ଗରେ ଭାରତର ଧ୍ରୁବ କପିଳା ଏବଂ ତନିଷା କ୍ରଷ୍ଟୋ ପରାସ୍ତ ହୋଇଛନ୍ତି। ଥାଇଲାଣ୍ଡର ଯୋଡ଼ି ଡେଚାପୋଲ ପୋବରାନୁକ୍ରୋହ ଏବଂ ସୁବିସ୍ତାରା ପେବ୍ସମ୍ପ୍ରାନ୍ଙ୍କ ଯୋଡ଼ିଠାରୁ 21-18, 14-21 ଏବଂ 8-21 ସେଟ୍ରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍ସ ଫାଇନାଲ୍ ମ୍ୟାଚ୍ରେ ଭାରତର ପୃଥ୍ୱୀ କ୍ରିଷ୍ଣମୂର୍ତ୍ତି ରୟ ଏବଂ ସାଇ ପ୍ରତୀକ କେ ଯୋଡ଼ି ଚୀନ୍ର ଖେଳାଳି ହୁଆଙ୍ଗ ଦି ଏବଂ ଲିୟୁଆଙ୍ଗଙ୍କୁ ଭେଟିବେ। ମହିଳା ଡବଲ୍ସ ଟାଇଟଲ୍ ପାଇଁ ଭାରତୀୟ ଖେଳାଳି ତ୍ରିଶା ଜୋଲି ଏବଂ ଗାୟତ୍ରୀ ବୋପିଜ୍ଙ୍କ ମୁକାବିଲା ଚୀନ୍ର ଯୋଡ଼ି ବାଓ ଲି ଜିଙ୍ଗ୍ ଏବଂ ଲି କିଆନ୍ଙ୍କ ମଧ୍ୟରେ ହେବ। ବିଡବ୍ଲ୍ୟୁଏଫ୍ ସୁପର 300 ଇଭେଣ୍ଟର ମହିଳା ଏକକ ଫାଇନାଲ୍ରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଓ ଚୀନ୍ର ବୁ ଲୁଓ ୟୁଙ୍କ ମଧ୍ୟରେ ଖେଳାଯିବ। ପୁରୁଷ ଏକକ ବର୍ଗ ଫାଇନାଲ୍ରେ ଲକ୍ଷ୍ୟ ସେନ୍ ସିଙ୍ଗାପୁରର ଜିଆ ହେଙ୍ଗ ଜସେନ୍ ତେହଙ୍କୁ ଭେଟିବେ। ଭୁବନେଶ୍ୱରଠାରେ ଚାଲିଥିବା ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଆଜି ଦ୍ୱିତୀୟ ଦିନ ପାଇଁ ଯୋଗଦେଲେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ରର ନବନିର୍ବାଚିତ ମହାୟୁତି ମେଣ୍ଟ ସରକାରଙ୍କ ଆସନ୍ତା 5 ତାରିଖରେ ଶପଥ ଗ୍ରହଣ। ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ରାଜସ୍ଥାନ ମନ୍ତ୍ରିମଣ୍ଡଳର ମଞ୍ଜୁରୀ ପ୍ରଦାନ ଏବଂ ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମିଳିତ ବର୍ଗରେ ଭାରତୀୟ ଯୋଡ଼ି ପରାସ୍ତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।